ଓମ୍ ଶାନ୍ତି। ଆଜି 9 ଡିସେମ୍ବର 2024 ବାପ୍ତା ତାଙ୍କର ଅମୂଲ୍ୟ ସାକାର ମଧୁର ମହାବାକ୍ୟ ବାବା ଆଜି ସାରରେ କହୁଛନ୍ତି, ମିଥ୍ୟା ବଚେ ବିନାଶ ପୂର୍ବରୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। ନିଜେ ଧାରଣା କରି ଅନ୍ୟମାନଙ୍କୁ ବୁଝାଅ, ତେବେ ଯାଇ ଉଚ୍ଚ ପଦ ମିଳିପାରିବ। ଆଜିର ପ୍ରଶ୍ନ, ରାଜଯୋଗୀ ବିଦ୍ୟାର୍ଥୀମାନଙ୍କ ପାଇଁ ବାବାଙ୍କର ଡାଇରେକ୍ସନ ଅର୍ଥାତ୍ ନିର୍ଦ୍ଦେଶ କ'ଣ? ତ ବାବା ଉତ୍ତରରେ କହୁଛନ୍ତି, ତୁମମାନଙ୍କୁ ଡାଇରେକ୍ସନ ମିଳୁଛି କି ବାବାଙ୍କର ସନ୍ତାନ ହେବା ପରେ ଅନ୍ୟମାନଙ୍କ ସହିତ ମନ ଲଗାଇବାର ନାହିଁ, ପ୍ରତିଜ୍ଞା କରିବା ପରେ ପୁନର୍ବାର ପତିତ ହେବାର ନାହିଁ, ତୁମେ ଏପରି ସମ୍ପୂର୍ଣ୍ଣ ପବିତ୍ର ହୋଇଯାଅ ଯେପରି ବାବା ଏବଂ ଶିକ୍ଷକଙ୍କର ସ୍ମୃତି ସ୍ୱତ ଏବଂ ନିରନ୍ତର ଭାବରେ କାୟମ ରହିବ। ଏକମାତ୍ର ବାବାଙ୍କୁ ହିଁ ସ୍ନେହ କର, ତାଙ୍କୁ ହିଁ ମନେ ପକାଅ, ତେବେ ତୁମକୁ ବହୁତ ଶକ୍ତି ମିଳିବ। ଓମ୍ ଶାନ୍ତି। ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ସେତେବେଳେ ହିଁ ବୁଝାଇଥାନ୍ତି ଯେତେବେଳେ କି ଏହି ଶରୀର ଥାଏ ନା, ତେବେ ସମ୍ମୁଖରେ ହିଁ ବୁଝାଇବାକୁ ପଡ଼ିଥାଏ। ଯାହା ସମ୍ମୁଖରେ ବୁଝାଯାଇଥାଏ ତାହା ପୁଣି ଲିଖିତ ଆକାରରେ ସମସ୍ତଙ୍କ ପାଖକୁ ଯାଇଥାଏ। ତେବେ ତୁମେ ଏଠାକୁ ଆସୁଛ ସମ୍ମୁଖରେ ଶୁଣିବା ପାଇଁ। ବେହଦ୍ର ବାବା ଆତ୍ମାମାନଙ୍କୁ ହିଁ ଶୁଣାଉଛନ୍ତି, ଆତ୍ମା ହିଁ ଶୁଣୁଛି, ସବୁକିଛି ଆତ୍ମା ହିଁ କରିଥାଏ ଏହି ଶରୀର ଦ୍ୱାରା। ଏଥିପାଇଁ ପ୍ରଥମେ ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କରିବା ଦରକାର। ଗାୟନ ଅଛି, ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ। ସବୁଠାରୁ ପ୍ରଥମେ ବାବାଙ୍କଠାରୁ କେଉଁମାନେ ଅଲଗା ହୋଇ ଏଠାକୁ ଅଭିନୟ କରିବାକୁ ଆସିଥାନ୍ତି? ତୁମକୁ ପଚାରିବେ, କେତେ ସମୟ ତୁମେ ବାବାଙ୍କଠାରୁ ଅଲଗା ରହିଛ? ତେବେ ତୁମେ କହିବ, 5000 ବର୍ଷ, ପୁରା ହିସାବ ରହିଛି ନା? ଏହା ତ ତୁମ ସନ୍ତାନମାନଙ୍କୁ ଜଣା ଅଛି ଯେ କିପରି କ୍ରମାନୁସାରେ ଆସୁଛନ୍ତି। ବାବା ଯିଏକି ଉପରେ ଥିଲେ ସେ ବି ବର୍ତ୍ତମାନ ତଳକୁ ଆସିଯାଇଛନ୍ତି ତୁମ ସମସ୍ତଙ୍କର ବ୍ୟାଟେରୀ ଚାର୍ଜ କରିବା ପାଇଁ। ତେଣୁ ବର୍ତ୍ତମାନ ବାବାଙ୍କୁ ମନେ ପକାଇବାକୁ ହେବ। ଏବେ ତ ବାବା ସମ୍ମୁଖରେ ଉପସ୍ଥିତ ରହିଛନ୍ତି ନା, ଭକ୍ତି ମାର୍ଗରେ ତ ବାବାଙ୍କର ଜୀବନ କାହାଣୀ କାହାରିକୁ ଜଣା ନାହିଁ, ନାମ ରୂପ ଦେଶ କାଳକୁ ଜାଣି ହିଁ ନାହାନ୍ତି। ତୁମକୁ ତ ନାମ ରୂପ ଦେଶ କାଳ ସବୁର ଜ୍ଞାନ ଅଛି। ତୁମେ ଜାଣିଛ ବ୍ରହ୍ମାଙ୍କ ଶରୀର ଦ୍ୱାରା ବାବା ଆମକୁ ସମସ୍ତ ରହସ୍ୟ ବୁଝାଉଛନ୍ତି, ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ରହସ୍ୟ ବୁଝାଉଛନ୍ତି। ଏହା କେତେ ସୂକ୍ଷ୍ମ ଜ୍ଞାନ ଅଟେ। ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ ବୀଜ ରୂପ ହେଉଛନ୍ତି ବାବା। ସେ ଏଠାକୁ ନିଶ୍ଚିତ ଆସିଥାନ୍ତି, ନୂଆ ଦୁନିଆ ସ୍ଥାପନ କରିବା ତାଙ୍କର ହିଁ କାମ ଅଟେ, ଏପରି ନୁହେଁ କି ସେଠାରେ ବସି ସ୍ଥାପନା କରନ୍ତି। ତୁମେ ସନ୍ତାନମାନେ ଜାଣିଛ ବାବା ଏହି ରଥ ଦ୍ୱାରା ଆମମାନଙ୍କୁ ସମ୍ମୁଖରେ ବୁଝାଉଛନ୍ତି। ଏହା ମଧ୍ୟ ବାବାଙ୍କର ସନ୍ତାନମାନଙ୍କୁ ସ୍ନେହ କରିବା ହେଲା ନା, ଅନ୍ୟ କାହାରିକୁ ମଧ୍ୟ ତାଙ୍କର ଜୀବନ କାହାଣୀ ବିଷୟରେ ଜଣା ନାହିଁ। ଗୀତା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର, ଏହା ହିଁ ତୁମେମାନେ ଜାଣିଛ। ବାବା ଏହି ଜ୍ଞାନ ଦେବା ପରେ ସୃଷ୍ଟିର ବିନାଶ ହେଉଛି, ବିନାଶ ତ ନିଶ୍ଚିତ ହେବ। ଅନ୍ୟ ଯିଏ ବି ଧର୍ମସ୍ଥାପକ ଆସିଥାନ୍ତି ସେମାନଙ୍କ ଆସିବା ଦ୍ୱାରା ବିନାଶ ହୋଇନଥାଏ, ଏହା ହିଁ ହେଉଛି ବିନାଶର ସମୟ। ଏଥିପାଇଁ ତୁମକୁ ଯେଉଁ ଜ୍ଞାନ ମିଳୁଛି ତାହା ପୁଣି ସମାପ୍ତ ହୋଇଯାଇଥାଏ। ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଏହିସବୁ ଜ୍ଞାନ ରହିଛି। ତୁମେ ରଚୟିତା ଏବଂ ରଚନାକୁ ଜାଣିଯାଇଛ, ଉଭୟ ଅନାଦି ଅଟନ୍ତି, ଯାହାକି ଅନାଦିକାଳରୁ ଚାଲିଆସୁଛି, ବାବାଙ୍କର ସଙ୍ଗମ ଯୁଗରେ ଆସିବାର ପାଠ ରହିଛି। ଭକ୍ତି ଅଧାକଳ୍ପ ଚାଲିଥାଏ, ज्ञान चले नहीं। ज्ञानर संपत्ति अधाकल्प पाई मिली थाए। ज्ञान तो केवल गोटे थर केवल संगम जुगरे मिली थाए। एही पाठ पढ़ा तुमर थरे मात्र होई थाए। एही कथा भल भावरे बुझी पुणी अन्य मानकु मध्य बुझाइबाकु पड़िबो। पद पाइबार समस्त आधार रे सेवा करिबा उपरे निर्भर करे। तुमे जानिछ पुरुषार्थ करी एबे आमकु नुआ दुनिया को जीवार अछि। धारणा करी पुणी अन्य मानकु बुझाइबा एहा उपरे ही तुमर उच्च पद निर्भर करे। विनाश हेबा पूर्वरु समस्तंकु बाबांकर परिचय एवं रचनार आदि मध्य अंतर परिचय देबाकु हेबो। तुमे मध्य बाबांकु मन्ने पकाउछ कि जन्म जन्मांतरर पाप कटि जाउ। जे पर्यंत बाबा पढ़ाउछंती से पर्यंत निश्चय गायन करिबाकु हेबो। शिक्षादाता सहित जगत रहिबना। शिक्षक पढ़ाई थांती तो तांक सहित जोग रही थाए। जोग बिना पढ़िबे किपरी। जोग अर्थात शिक्षादाता मन पकाइबा। ये बापा भी अटंती शिक्षक एवं सद्गुरु मध्य अटंती। तीन रूपरे पूरा मन पकाइबाकु पड़ी थाए। एही सद्गुरु तुमको केवल थरे मात्र मिली थांती। ज्ञान द्वारा सद्गति मिलीगला बास पुणी गुरु करिबार प्रथा समाप्त होई जाई थाए। बापा शिक्षकंकर प्रथा चाले गुरुंकर प्रथा समाप्त होई जाए। सद्गति मिलीगला ना निर्वाण धाम को तुमे प्रत्यक्षरे जाउछ। पुणी निच समय रे अभिनय करिया पई आसुछ। मुक्ति जीवन मुक्ति दुईटी जाक तुमको मिली जाउछि। मुक्ति मध्य निश्चय मिली थाए। किछि समय पाही तुमे घर को जाई रहिबो। एठारे तो शरीर द्वारा अभिनय करिबाकु पड़ी थाए। शेष बेलकु सबु अभिनयकारी माने आसी जिबे। नाटक जेतेबेले संपूर्ण होई जाए सेतेबेले सबु अभिनेता माने मंच ऊपर को आसी थांती। एबे भी सबु अभिनेता माने आसी मंच ऊपर एकत्रित होई छंती। तेणु केते गहली होई जाउछि। सत्ययुग आदि एते गहली नथिला। एबे तो सबुआडे केते अशांति। जेपरी पापांक पाखरे सृष्टि चक्रर ज्ञान रहिछि सेहिपरी पिलामानंक पाखरे मध्य ज्ञान अछि। जीव पाखरे ज्ञान थाए ना बीजरु वृक्ष किपरि वृद्धि होइ पुणि शेष होइ जाय थाए। एबे तुमे बसिछ नुआन दुनियार चारा रोपण करिबा पाई अथवा आदि सनातन देवी देवता धर्मर चारा रोपण करिबा पाई। तुमको जणा अछि एही लक्ष्मी नारायण किपरि राज्य प्राप्त करिथिले। तुमे जानिछ एबे आमे नुआ दुनियार राजकुमार हेबा। सेही दुनिया रे रहुथिबा प्रत्येक निजकु मालिक ही कहिबे ना। जेपरि एबे मध्य समस्ते कहुछंती भारत आमर देश। तुमे बुझुच जे एपे आमे संगम रे छिड़ा होई छे। आमको शिवालय को जीवार अच्छी। बास एबे गले कि गले आमे जाई शिवालय रे मालिक हेबा। एहा ही तुमर लक्ष्य उद्देश्य अटे। जथा राजाराणी तथा प्रजा समस्ते शिवालय रे मालिक होई जाउछंती। बाकी राजधानी रे भिन्न भिन्न प्रकार रो पदवी तो रही ही थाए। सेठारे मंत्री तो कही रहिबे नहीं। मंत्री सेतेबेले थांती जेतेबेले पतित होई थांती। लक्ष्मी नारायण बाराम सीतांकर मंत्री थिबार केबे तुमे सुनी नथिबो। कारण सेमाने नीचे सतप्रधान पवित्र बुद्धि संपन्न अटंती। पुणी जेतेबेले पतित होइथांती सेतेबेले राजाराणी परामर्श नेबा पई जने मंत्रींकु रखिथांती। एबे तो देखो बहुत मंत्री अछंती। तुमे संतान माने जानिछ एहा बहुत मजार खेल अटे। खेल सर्वदा मजा पई ही होइथाए। ସୁଖ ମଧ୍ୟ ହୋଇଥାଏ, ଦୁଃଖ ମଧ୍ୟ ହୋଇଥାଏ। ଏହି ବେହଦର ଖେଳକୁ ତୁମେ ପିଲାମାନେ ହିଁ ଜାଣିଛ, ଏଥିରେ କନ୍ଦାକଟା କରିବା ଆଦିର କଥା ହିଁ ନାହିଁ। ଗାଉଛନ୍ତି ଯେ ବୀତିକୁ ବୀତି ରୂପରେ ହିଁ ଦେଖ, ଏସବୁ ପୂର୍ବରୁ ପ୍ରସ୍ତୁତ ହୋଇଛି। ଏହି ନାଟକ ତୁମ ବୁଦ୍ଧିରେ ରହିଛି, ଆମେ ଏହାର ଅଭିନେତା ଅଟୁ। ଆମର 84 ଜନ୍ମର ଅଭିନୟ ସଠିକ ଓ ଅବିନାଶୀ ଅଟେ। ଯିଏ ଯେଉଁ ଜନ୍ମରେ ଯାହା ଅଭିନୟ କରି ଆସିଛନ୍ତି ସେହିପରି ହିଁ କରି ଚାଲିବେ। ଆଜିଠାରୁ 5000 ବର୍ଷ ପୂର୍ବେ ମଧ୍ୟ ତୁମକୁ ଏହି କଥା କହିଥିଲି, ନିଜକୁ ଆତ୍ମା ଭାବ। ଗୀତାରେ ବି ଏହି ଅକ୍ଷର ରହିଛି। ତୁମେ ଜାଣିଛ ଆଦି ସନାତନ ଦେବୀ ଦେବତା ଧର୍ମ ଯେତେବେଳେ ସ୍ଥାପନ ହୋଇଥିଲା, ବାବା କହିଥିଲେ ଦେହ ସହିତ ଦେହର ସବୁ ଧର୍ମ ଛାଡ଼ି ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ସ୍ମରଣ କର। ମନ୍ମନା ଭାବର ଅର୍ଥ ତ ବାବା ଭଲ ଭାବରେ ବୁଝାଇଛନ୍ତି, ଭାଷା ମଧ୍ୟ ସେଇୟା ରହିଛି। ଏଠାରେ ଦେଖ କେତେ ପ୍ରକାରର ଭାଷା ରହିଛି, ଭାଷା ପାଇଁ ମଧ୍ୟ କେତେ ପ୍ରକାରର ଝଗଡ଼ା ହେଉଛି। ଭାଷା ବିନା ତ କାମ ଚଳିବ ନାହିଁ। ଏପରି ସବୁ ଭାଷା ଶିଖୁଛନ୍ତି ଯେ ମାତୃଭାଷା ହିଁ ସମାପ୍ତ ହୋଇଯାଉଛି। ଯିଏ ବହୁତ ପ୍ରକାରର ଭାଷା ଶିଖିଛନ୍ତି ସେମାନଙ୍କୁ ପୁରସ୍କାର ମିଳୁଛି। ଯେତେ ଧର୍ମ ସେତେ ଭାଷା ହେବ, ସେଠାରେ ତ ତୁମେ ଜାଣିଛ ଯେ ଆମର ହିଁ ରାଜ୍ୟ ହେବ, ଭାଷା ବି ଗୋଟିଏ ରହିବ। ଏଠାରେ ତ 100 ମାଇଲରେ ଗୋଟିଏ ଭାଷା ଚାଲିଛି, ସେଠାରେ ଗୋଟିଏ ହିଁ ଭାଷା ହୋଇଥାଏ। ଏହିସବୁ କଥା ବାବା ବସି ବୁଝାଉଛନ୍ତି, ତେଣୁ ସେହି ବାବାଙ୍କୁ ହିଁ ସ୍ମରଣ କରିଚାଲ। ଶିବ ବାବା ହିଁ ଏହି ବ୍ରହ୍ମା ବାବାଙ୍କ ଦ୍ୱାରା ବୁଝାଉଛନ୍ତି, ରଥ ତ ନିଶ୍ଚିତ ଦରକାର ନା। ଶିବ ବାବା ଆମର ପିତା ଅଟନ୍ତି। ବାବା କହୁଛନ୍ତି ମୋର ତ ବେହଦ୍ର ସନ୍ତାନମାନେ ଅଛନ୍ତି, ବାବା ୟାଙ୍କ ଦ୍ୱାରା ପଢ଼ାଉଛନ୍ତି ନା। ଶିକ୍ଷକଙ୍କୁ କେବେ କଣ ଆଲିଙ୍ଗନ କରାଯାଏ, ବାବା ତ ତୁମକୁ ପଢ଼ାଇବା ପାଇଁ ଆସିଛନ୍ତି, ରାଜଯୋଗ ଶିଖାଉଛନ୍ତି। ତେଣୁ ଶିକ୍ଷକ ହେଲେ ନା, ତୁମେମାନେ ବିଦ୍ୟାର୍ଥୀ ଅଟ, ଛାତ୍ରମାନେ କଣ କେବେ ଶିକ୍ଷକଙ୍କୁ ଆଲିଙ୍ଗନ କରିଥାନ୍ତି କି। ଏକ ବାବାଙ୍କର ହେଲା ପରେ ଆଉ ଅନ୍ୟମାନଙ୍କଠାରେ ମନ ଲଗାଇବା ଉଚିତ ନୁହେଁ। ବାବା କହୁଛନ୍ତି ମୁଁ ତୁମକୁ ରାଜଯୋଗ ଶିଖାଇବାକୁ ଆସିଛି ନା, ତୁମେ ଶରୀର ଧରି ମୁଁ ଅଶରୀରୀ ଶୂନ୍ୟବାସୀ ଅଟେ। କହୁଛ ବାବା ପବିତ୍ର କରାଇବାକୁ ଆସ, ତେବେ ତୁମେ ପତିତ ହେଲ ନା, ତାହେଲେ ମୋତେ କିପରି ଆଲିଙ୍ଗନ କରିପାରିବ। ପ୍ରତିଜ୍ଞା କରି ପୁଣି ପତିତ ହୋଇଯାଉଛନ୍ତି। ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ ଶେଷବେଳକୁ ପୁଣି ବାବାଙ୍କର ୟାଦରେ ମଧ୍ୟ ରହିବ। ଶିକ୍ଷକଙ୍କୁ ଗୁରୁଙ୍କୁ ମନେ ବି ପକାଉଥିବ, ଏବେ ତ ବିକାରୀ ହେବା ଦ୍ୱାରା ଅଧଗତି ହୋଇଯାଉଛି, ଆହୁରି ମଧ୍ୟ 100 ଗୁଣା ଦଣ୍ଡ ଭୋଗ କରିବାକୁ ପଡ଼ୁଛି। ଇଏ ତ ମଝିରେ ଦଲାଲ ରୂପରେ ମିଳିଛନ୍ତି, ତାଙ୍କୁ ହିଁ ମନେ ପକାଇବା ଦରକାର। ବାବା କହୁଛନ୍ତି ମୁଁ ତାଙ୍କର ମୁରବୀ ପିଲା ଅଟେ, ଏବେ ମୁଁ କିପରି ଆଲିଙ୍ଗନ କରିପାରିବି। ତୁମେ ତ ପୁଣି ବି ଏହି ଶରୀର ଦ୍ୱାରା ମିଶୁଛ, ମୁଁ ତାକୁ କେମିତି ଗଳାରେ ଲଗାଇବି। ବାବା ତ କହୁଛନ୍ତି ପିଲାମାନେ ତୁମେ ଏବେ ବାବାଙ୍କୁ ହିଁ ସ୍ମରଣ କର, ସ୍ମରଣ କରିବା ଦ୍ୱାରା ହିଁ ବହୁତ ଶକ୍ତି ମିଳିଥାଏ, ବାବା ସର୍ବଶକ୍ତିମାନ ଅଟନ୍ତି। ବାବାଙ୍କ ଠାରୁ ହିଁ ତୁମକୁ ଏତେ ଶକ୍ତି ମିଳୁଛି, ତୁମେ କେତେ ଶକ୍ତିଶାଳୀ ହେଉଛ। ତୁମର ରାଜଧାନୀ ଉପରେ କେହି ବିଜୟ ପ୍ରାପ୍ତ କରିପାରିବେ ନାହିଁ, ରାବଣ ରାଜ୍ୟ ହିଁ ସମାପ୍ତ ହୋଇଯାଏ। ଦୁଃଖ ଦେବାବାଲା କେହି ରହିନଥାନ୍ତି, ତାକୁ ସୁଖଦାମ କୁହାଯାଇଥାଏ। ରାବଣ ସମ୍ପୂର୍ଣ୍ଣ ବିଶ୍ୱରେ ସମସ୍ତଙ୍କୁ ଦୁଃଖ ଦେଇଥାଏ। ପଶୁମାନେ ମଧ୍ୟ ଦୁଃଖୀ ହୋଇଥାନ୍ତି। ସେଠାରେ ତ ପଶୁମାନେ ମଧ୍ୟ ପରସ୍ପର ସହିତ ସ୍ନେହରେ ରହିଥାନ୍ତି, ଏଠାରେ ତ ସ୍ନେହ ହିଁ ନାହିଁ। ତୁମେ ପିଲାମାନେ ଜାଣିଛ ଏହି ଡ୍ରାମା କିପରି ଘୁରି ଚାଲିଛି। ଏହାର ଆଦି ସନାତନ ଦେବୀ ଦେବତା, ଏହାର ଆଦି ମଧ୍ୟ ଅନ୍ତର ରହସ୍ୟ ବାପା ହିଁ ବୁଝାଉଛନ୍ତି। କେହି ବହୁତ ଭଲ ଭାବରେ ପଢ଼ିଥାନ୍ତି, କେହି କମ୍ ପଢ଼ିଥାନ୍ତି, ପଢ଼ୁଛନ୍ତି ତ ସମସ୍ତେ ନା? ସାରା ଦୁନିଆ ମଧ୍ୟ ପଢ଼ିବ, ଅର୍ଥାତ୍ ବାବାଙ୍କୁ ସ୍ମରଣ କରିବ। ବାବାଙ୍କୁ ସ୍ମରଣ କରିବା ଏହା ମଧ୍ୟ ପଢ଼ିବା ଅଟେ ନା? ସେହି ବାବାଙ୍କୁ ସମସ୍ତେ ସ୍ମରଣ କରିଥାନ୍ତି। ସେ ସମସ୍ତଙ୍କର ସଦ୍ଗତି ଦାତା, ସମସ୍ତଙ୍କର ସୁଖ ଦାତା ଅଟନ୍ତି। କହୁଛନ୍ତି ମଧ୍ୟ, ଆସି ପବିତ୍ର କର ତେବେ ନିଶ୍ଚିତ ପତିତ ଅଟନ୍ତି ନା? ସେ ତ ଆସିଥାନ୍ତି ଭିକାରୀମାନଙ୍କୁ ନିର୍ବିକାରୀ କରାଇବା ପାଇଁ। ଡାକୁଛନ୍ତି ମଧ୍ୟ, ହେ ଆଲ୍ଲା, ଆସି ଆମକୁ ପବିତ୍ର କର। ତାଙ୍କର ଏହା ହିଁ ଧନ୍ଦା, ସେଥିପାଇଁ ଡାକୁଛନ୍ତି। ତୁମର ଭାଷା ମଧ୍ୟ ଠିକ୍ ହେବା ଦରକାର। ଏମାନେ କହୁଛନ୍ତି ହେ ଆଲ୍ଲା, ସେମାନେ କହୁଛନ୍ତି ହେ ଗଡ୍। ଗଡ୍ ଫାଦର ବା ଈଶ୍ୱର ପିତା ବୋଲି ମଧ୍ୟ କହିଥାନ୍ତି। ପଛରେ ଆସୁଥିବା ଆତ୍ମାମାନଙ୍କର ବୁଦ୍ଧି ତଥାପି ବି ଭଲ ରହିଥାଏ, ସେମାନେ ଏତେ ଦୁଃଖ ଭୋଗି ନଥାନ୍ତି। ତେବେ ଏବେ ତୁମେ ସମ୍ମୁଖରେ ବସିଛ, କଣ କରୁଛ? ବାବାଙ୍କୁ ଏହି ବ୍ରହ୍ମାଙ୍କ ଭ୍ରୁକୁଟିରେ ଦେଖୁଛ, ବାବା ପୁଣି ତୁମ ଭ୍ରୁକୁଟିକୁ ଦେଖୁଛନ୍ତି। ଯାହା ମଧ୍ୟରେ ମୁଁ ପ୍ରବେଶ କରୁଛି ତାଙ୍କୁ ଦେଖିପାରିବି? ସେ ତ ପାଖରେ ବସିଛନ୍ତି, ଏହା ବହୁତ ବୁଝାଇବାର କଥା। ମୁଁ ତାଙ୍କ ପାଖରେ ବସିଛି, ସିଏ ବି ବୁଝିପାରୁଛନ୍ତି, ମୋ ପାଖରେ ବସିଛନ୍ତି। ତୁମେ କହିବ ଆମେ ସମ୍ମୁଖରେ ଦୁଇ ଜଣକୁ ଦେଖୁଛୁ, ବାବା ଆଉ ଦାଦା ଦୁଇ ଆତ୍ମାଙ୍କୁ ଦେଖୁଛୁ। ତୁମ ପାଖରେ ଜ୍ଞାନ ଅଛି, ବାପଦାଦା କାହାକୁ କହୁଛନ୍ତି? ଆତ୍ମା ସମ୍ମୁଖରେ ବସିଛି, ଭକ୍ତି ମାର୍ଗରେ ତ ଆଖି ବନ୍ଦ କରି ବସି ଶୁଣିଥାନ୍ତି। ପାଠପଢ଼ା କଣ ଏପରି ହୋଇଥାଏ? ଶିକ୍ଷକଙ୍କୁ ତ ଦେଖିବାକୁ ପଡ଼ିଥାଏ ନା? ଇଏ ବାପା ବି ଅଟନ୍ତି, ଶିକ୍ଷକ ବି ଅଟନ୍ତି, ତେଣୁ ତାଙ୍କୁ ସମ୍ମୁଖରେ ଦେଖିବା ଦରକାର। ସମ୍ମୁଖରେ ବସିଥିବେ ଆଉ ଆଖି ବନ୍ଦ ଥିବ, ଢୁଳାଉଥିବେ, ଏପରି ତ ପାଠପଢ଼ା ତ ହୋଇନଥାଏ। ଛାତ୍ର ଶିକ୍ଷକଙ୍କୁ ନିଶ୍ଚିତ ଦେଖୁଥିବେ, ଏବଂ ନହେଲେ ଶିକ୍ଷକ କହିବେ ଇଏ ତ ଢୁଳାଉଛନ୍ତି, ଇଏ କିଛି ଭାଙ୍ଗ ପିଇକରି ଆସିଛନ୍ତି। ତୁମ ବୁଦ୍ଧିରେ ଅଛି ବାବା ଏହି ଶରୀରରେ ଅଛନ୍ତି, ମୁଁ ବାବାଙ୍କୁ ଦେଖୁଛି, ବାବା ବୁଝାଉଛନ୍ତି। ଏହି ଶିକ୍ଷା ସାଧାରଣ ନୁହେଁ ଯେ ଏଠାରେ କେହି ଆଖି ବନ୍ଦ କରି ବସିବ। ବିଦ୍ୟାଳୟରେ କେବେ କେହି ଆଖି ବନ୍ଦ କରି ବସନ୍ତି କି? ଅନ୍ୟ ସତ୍ସଙ୍ଗମାନଙ୍କୁ ବିଦ୍ୟାଳୟ କୁହାଯାଇପାରିବ ନାହିଁ, ଯଦିଓ ଗୀତା ଶୁଣାଇଥାନ୍ତି, କିନ୍ତୁ ତାଙ୍କୁ ବିଦ୍ୟାଳୟ କୁହାଯାଇ ନଥାଏ। ସିଏ କୌଣସି ବାବା ନୁହନ୍ତି ଯେ ଯାହାଙ୍କୁ ଆମେ ଦେଖିବା। କେହି କେହି ଶିବଙ୍କର ଭକ୍ତ ଥାନ୍ତି ତ ସେମାନେ ଶିବଙ୍କୁ ହିଁ ମନେ ପକାଇଥାନ୍ତି, କାନ ଦ୍ୱାରା କଥା ଶୁଣୁଥାନ୍ତି, ଶିବ ଭକ୍ତମାନଙ୍କୁ ଶିବଙ୍କୁ ହିଁ ମନେ ପକାଇବାକୁ ପଡ଼ିଥାଏ। କୌଣସି ବି ସତ୍ସଙ୍ଗ ଆଦିରେ ପ୍ରଶ୍ନୋତ୍ତର ଆଦି ହୋଇନଥାଏ, ଏଠାରେ ହିଁ ହୋଇଥାଏ। ଏହିଠାରେ ତୁମର ପ୍ରାପ୍ତି ବହୁତ ହୋଇଥାଏ। ଆମଦାନୀ ସମୟରେ କେବେ ଆଳସ୍ୟ ବା ହାଇ ଆସିନଥାଏ, ଧନ ମିଳୁଛି ନା, ତେଣୁ ଖୁସି ହୋଇଥାଏ। ହାଇ ମାରିବା ଦୁଃଖର ଚିହ୍ନ ଅଟେ। ରୋଗୀ ହୋଇଥିଲେ ବା ଦେବାଳିଆ ହୋଇଯାଇଥିଲେ ବାରମ୍ବାର ଆଳସ୍ୟ ଆସିବ। ଯଦି ପଇସା ମିଳୁଥିବ ତ କେବେ ହେଲେ ଆଳସ୍ୟ ଆସିବ ନାହିଁ। ବାବା ବେପାରୀ ବି ଅଟନ୍ତି। ରାତିରେ ଷ୍ଟିମର ଆସୁଥିବାରୁ ରାତି ଅନିଦ୍ରା ମଧ୍ୟ ହେବାକୁ ପଡ଼ୁଥିଲା। କେହି କେହି ରାଣୀମାନେ ରାତିରେ ଆସିଥାନ୍ତି, ତେଣୁ କେବଳ ସ୍ତ୍ରୀ ଲୋକଙ୍କ ପାଇଁ ହିଁ ଖୋଲା ରହିଥାଏ। ବାବା ବି କହୁଛନ୍ତି ପ୍ରଦର୍ଶନୀ ହାତୀରେ ସ୍ତ୍ରୀ ଲୋକମାନଙ୍କ ପାଇଁ ବିଶେଷ ଦିନ ରଖ, ତେବେ ବହୁତ ଆସିବେ, ଅଢ଼ଣା ଟାଣି ବି ଆସିବେ। ବହୁତ ସ୍ତ୍ରୀମାନେ ଅଢ଼ଣା ମଧ୍ୟରେ ରହିଥାନ୍ତି, ମୋଟରରେ ମଧ୍ୟ ପରଦା ରହିଥାଏ। ଏଠାରେ ତ ଆତ୍ମାର କଥା ଅଛି, ଜ୍ଞାନ ମିଳିଗଲା ପରେ ଆପେ ଆପେ ପରଦା ଖୋଲିଯିବ। ସତ୍ୟଯୁଗରେ ପରଦା ଆଦି ନଥାଏ, ଏହା ତ ପ୍ରବୃତ୍ତି ମାର୍ଗର ଜ୍ଞାନ ଅଟେ ନା। ଆଚ୍ଛା, ମିଠା ମିଠା ଶିଖିଲଥେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ପିଲାମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ସୁପ୍ରଭାତ, ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ଏହି ଖେଳ ବଡ଼ ମଜାଦାର ଭାବରେ ତିଆରି ହୋଇଛି। ଏଥିରେ ସୁଖ ଏବଂ ଦୁଃଖର ପାର୍ଟ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ସେଥିପାଇଁ କାନ୍ଦିବାର କୌଣସି କଥା ନାହିଁ। ବୁଦ୍ଧିରେ ରହିବା ଦରକାର। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ, ତେଣୁ ବିତିଯାଇଥିବା କଥାର ଚିନ୍ତନ କରିବାର ନାହିଁ। ନମ୍ବର ଦୁଇ, ଏହା ସାଧାରଣ ପାଠପଢ଼ା ନୁହେଁ। ଏଥିରେ ଆଖି ବନ୍ଦ କରି ବସିବାର ନାହିଁ। ଶିକ୍ଷକଙ୍କୁ ନିଜ ସାମ୍ନାରେ ଦେଖିବାର ଅଛି। ହାଇ ଆଦି ମାରିବାର ନାହିଁ, ହାଇ ମାରିବା ଦୁଃଖର ଚିହ୍ନ ଅଟେ। ଆଜିର ବରଦାନ, ସନ୍ତୁଷ୍ଟତାର ତିନୋଟି ଯାକ ସାର୍ଟିଫିକେଟ ନେଇ ନିଜର ଯୋଗୀ ଜୀବନର ପ୍ରଭାବ ପକାଉଥିବା ସହଜ ଯୋଗୀ ହୁଅ। ବାବା ବରଦାନଙ୍କୁ ବିସ୍ତାରରେ ଶୁଣାଉଛନ୍ତି, ଯୋଗୀ ଜୀବନର ବିଶେଷ ଲକ୍ଷ୍ୟ ସନ୍ତୁଷ୍ଟତା ଅଟେ। ଯେଉଁମାନେ ନିଜେ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିଥାନ୍ତି, ସେମାନଙ୍କର ଯୋଗୀ ଜୀବନର ପ୍ରଭାବ ଆପେ ଆପେ ଅନ୍ୟମାନଙ୍କ ଉପରେ ପଡ଼ିଥାଏ। ଯେପରି ବିଜ୍ଞାନର ସାଧନଗୁଡ଼ିକର ପ୍ରଭାବ ସ୍ୱତଃ ଭାବରେ ବାୟୁମଣ୍ଡଳ ଉପରେ ପଡ଼ିଥାଏ, ସେହିପରି ସହଜ ଯୋଗୀ ଜୀବନର ମଧ୍ୟ ପ୍ରଭାବ ପଡ଼ିଥାଏ। ତେବେ ଯୋଗୀ ଜୀବନରେ ତିନୋଟି ସାର୍ଟିଫିକେଟ ରହିଛି। ପ୍ରଥମେ ହେଲା ନିଜେ ନିଜ ଉପରେ ସନ୍ତୁଷ୍ଟ, ଦ୍ୱିତୀୟରେ ବାବା ସନ୍ତୁଷ୍ଟ ଏବଂ ତୃତୀୟରେ ଲୌକିକ ଅଲୌକିକ ପରିବାର ସନ୍ତୁଷ୍ଟ। ଆଜିର ସ୍ଲୋଗାନ, ସ୍ୱରାଜ୍ୟର ତିଳକ, ବିଶ୍ୱ କଲ୍ୟାଣର ମୁକୁଟ ଏବଂ ଶ୍ରେଷ୍ଠ ସ୍ଥିତିର ସିଂହାସନ ଉପରେ ବିରାଜମାନ ହୋଇଥିବା ଆତ୍ମାମାନେ ହିଁ ରାଜଯୋଗୀ ଅଟନ୍ତି। ଓମ୍ ଶାନ୍ତି।